ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ସଂସଦର ବଜେଟ୍ ଅଧିବେଶନ ଆଜିନୁ ମୂଲ ହେଉଛି। ଏହି ବଜେଟ୍ ଅଧିବେଶନ ଥି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାନୁ ଆଇବା ଗୁରୁବାର 25 ତାରିଖ ଦିନ 2024-25 ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। ଏଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 3 ନମ୍ବର ପାଲି ସରକାରର ପହିଲା ବଜେଟ୍ ହେବା। ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ ଆଜିରୁ ମୂଲ ହେଉଛି। ଅଧିବେଶନର ପହିଲା ଦିନେ ଆଜି ରାଜ୍ୟପାଳ ରଘୁବର ଦାସ ତାଙ୍କର ଅଭିଭାଷଣ ଦେବେ। ଆଇବା କାଲ ଉପବାଚସ୍ୱତି ପଦ ଲାଗି ନାମାଙ୍କନ ଆର 24 ତାରିଖ ଦିନ ନିର୍ବାଚନ ହେବା। ଆଇବା 25 ତାରିଖ ଦିନ ଅର୍ଥ ବିଭାଗର ଦାୟିତ୍ୱଥି ଥିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2024-25 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ବିଧାନସଭାନ ଉପସ୍ଥାପନ କରିବେ। ବଜେଟ୍ ଅଧିବେଶନକେ ସୁରୁଖୁର୍ତ୍ତି ଚଲାବାର ଲାଗି ଗଲାକାଲ ବାଚସ୍ୱତି ସୁରମା ପାଢ଼ୀଙ୍କର ଅଧ୍ୟକ୍ଷତାଥି ସର୍ବଦଳୀୟ ବୈଠକ ହୋଇଥିଲା। ସପ୍ତଦଶ ବିଧାନସଭାର ପହିଲା ଅଧିବେଶନ ଆଜିଠାନୁ ମୂଲ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ନାହିଁ ହୁଏ। ଏ ବାବଦେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 28 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଟା ତାଙ୍କର 112 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ନରେନ୍ଦ୍ର ମୋଦି ଆପ୍ କି ମାଇ ଗଭ୍ ଓପନ୍ ଫୋରମ୍ ଥି ପ୍ରଧାନମନ୍ତ୍ରୀ ଲୋକଙ୍କଠାନୁ ଆଇବା 26 ତାରିଖ ତକ୍ ମତାମତ ଆହ୍ୱାନ କରିଛନ୍। ଇତାର ଛଡ଼ା ମହାଲିଆ ଫୋନ୍ ନମ୍ଘର 1800-1178 କେ ଡାଏଲ୍ କରିକରି ସେମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀଥି ରେକର୍ଡ କରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଆ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍ ଡିଡି ନ୍ୟୁଜ୍ ଓ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ଥି ଭିଲ୍ ଇଟା ଶୁଣାଯାଇ ପାର୍ବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ସ୍କୁଲ ବସ୍ତି ଅଗ୍ନି ନିରାପତ୍ତା ନିୟମ ପାଳନକେ ସୁନିଶ୍ଚିତ କରବାର ଦିଗେ ରାଜ୍ୟ ପରିବହନ ପ୍ରାଧିକରଣ ତରଫ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥି ଖିଲାପ ହେଲେ ଖିଲାପକାରୀଙ୍କର ବିରୋଧନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରବାରକେ ପରିବହନ କମିଶନର ଅମିତାଭ ଠାକୁର ସବୁ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କେ ନିର୍ଦ୍ଦେଶ ଦେଇଛନ୍। ଅଗ୍ନି ନିରାପତ୍ତା ଠିକ୍ କରି ପାଳନ କରାଯାଉଛି କି ନାହିଁ ସେ ବାବଦେ ଭିନ୍ ଭିନ୍ ସମୟଥି ପଦକ୍ଷେପ ନିଆଯାଉଥିବା ବେଳେ ଏଟାକେ ଆହୁରି ବ୍ୟାପକ କରବାରକେ ନିଷ୍ପତ୍ତି ହୋଇଛି। ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକେ ନଜରଥି ରଖିକରି ନିୟମିତ ଭାବେ ତାର ଯାଞ୍ଚ କରାଯିବା। ଏ ଦିଗେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ଘନ କରବାରକେ ପରିବହନ କମିଶନରଙ୍କ ତରଫ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆଜିଠାନୁ ମୂଲ ହେଉଛି। ଏହି ପରୀକ୍ଷା ଆଇବା 31 ତାରିଖ ତକ୍ ଚାଲ୍ବା ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ତରଫ କୁହାଯାଇଛି। 973 ଜଣ ଛାତ୍ରଛାତ୍ରୀଙ୍କ ଲାଗି 83ଟା ସେଣ୍ଟର କରାଯାଇଛି। ପରୀକ୍ଷା ସକାଳ 9 ବଜେ ଆରମ୍ଭ ହୋଇକରି 11:30 ବଜେ ତକ୍ ଚାଲ୍ବା। ପହିଲା ଦିନ ଆଜି ଓଡ଼ିଆ ମାତୃଭାଷା ପରୀକ୍ଷା ହେବା। ଜାତୀୟ ଶିକ୍ଷାନୀତି 2020ର 4 ନମ୍ବର ବାର୍ଷିକ ଉତ୍ସବ ଅବସରରେ ଆଜିଠାନୁ ସ୍କୁଲମାନଙ୍କେ ଶିକ୍ଷା ସପ୍ତାହ ପାଳନ କରାଯିବା। ଏ ବାବଦେ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ତରଫ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନକେ ଚିଠି ଲେଖାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଆଜିଠାନୁ ଏହି ଦିବସ ପାଳନ କରାଯିବା। ଏଥି ସ୍ଥାନୀୟ ପ୍ରସଙ୍ଗ ଆର୍ ଇଟାକେ ଶ୍ରେଣୀ ଗୃହନ କେନ୍ତା ବ୍ୟବହାର କରିକରି ଶିକ୍ଷକ ଶିକ୍ଷା ସାମଗ୍ରୀ ଆଧାରିତ କରାଯିବା ସେ ବାବଦେ ଶିକ୍ଷକମାନଙ୍କୁ ଉତ୍ସାହିତ କରାଯିବା। ଆଜି ଶ୍ରାବଣ ମାସର ପହିଲା ସୋମବାର ଦିନେ ଆଜି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଶିବମନ୍ଦିରମାନଙ୍କେ ଭକ୍ତମାନଙ୍କର ଭିଡ଼ ଲାଗି ରହିଛି। ପହପହନୁ ଭକ୍ତମାନେ ଶିବମନ୍ଦିରମାନଙ୍କେ ପାଏନ୍ ଢାଲି କରି ଭଗବାନ ଶିବଙ୍କର ଦର୍ଶନ କରୁଛନ୍। ଏ ଅବସରରେ ବରଗଡ଼ ଜିଲ୍ଲାର ଭିନ୍ ଭିନ୍ ଶିବମନ୍ଦିରନ ଭକ୍ତମାନେ ପୂଜା ଅର୍ଚ୍ଚନା କରୁଛନ୍। ଜିଲ୍ଲାର ଅଷ୍ଟଶମ୍ଭୁ ପୀଠ ଅତାବିରାର ସରଣ୍ଡା ଆର୍ ସର୍ନା, ବରଗଡ଼ର ଗାଇସୀମା ଆର୍ ଦେଗାଁ, ଭଟ୍ଲିର ନୀଲ୍ଜୀ, ଅମ୍ବାବନାର କେଦାରନାଥକୁ ଭକ୍ତମାନେ ପହପହନୁ ପାଏନ୍ ଚଢ଼ିକରି ଦର୍ଶନ କରୁଛନ୍। ସେନ୍ତା ପାଇକମାଲର ନୃସିଂହନାଥ ପୀଠନ କାଉଡ଼ିଆମାନଙ୍କର ଭିଡ଼ ହୋଇଛି। ବରଗଡ଼ ଜିଲ୍ଲାର ପଦମପୁରଠାରେ ମାହାଲିଆ କ୍ୟାନ୍ସର ଯାଞ୍ଚ ଶିବିର ହୋଇଯାଇଛି। ଏହି ଶିବିରଥି 70 ଜଣଙ୍କର କ୍ୟାନ୍ସର ଯାଞ୍ଚ କରାଯାଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ହୋଇଥିବାର ଉତ୍ସବଥି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇକରି ପ୍ରାଣୀବିଜ୍ଞାନ ବିଭାଗର ଗୌରବ ଅକ୍ଷୁଣ୍ଣ ରଖବାକେ ପରାମର୍ଶ ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସମାରୋହଟି ଯୋଗ ଦେଇକରି ଏଟାକେ ଗୋଟିଏ ଉତ୍କର୍ଷ କେନ୍ଦ୍ର କରବାରକେ ପ୍ରତିଶ୍ରତି ଦେଇଥିଲେ। ରାଜ୍ୟ ଲଗାତାର 2ଟା ଲଘୁଚାପ ହୋଇଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରଘାଏ ସକ୍ରିୟ ହୋଇଛି। ଇତାର ପ୍ରଭାବତି ଭିନ୍ ଭିନ୍ ଜାଗାନ ଜବର ବର୍ଷା ହୋଇଛି। ରାଜ୍ୟର ଭିତରିଆ ଇଲାକା ଆର୍ ଛତିଶଗଡ଼ ଉପରେ ଗୋଟିଏ ଚିହ୍ନତ ଲଘୁଚାପ କ୍ଷେତ୍ର ରହିଥିବାରୁ ଆଇବା 3 ଦିନ ତକ୍ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ସେଡ଼େ ରାଜ୍ୟର ଭିନ୍ ଭିନ୍ ଜାଗାନ ଜବର ବର୍ଷା ହୋଇଥିବାରୁ ବର୍ଷା ଆର୍ ତାର ପଛର ସ୍ଥିତି ବାବଦେ ସ୍ୱତନ୍ତ୍ର ରିଲିଫ୍ କମିଶନର ଗଲାକାଲ ସମୀକ୍ଷା କରିଛନ୍। ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ ଆର୍ ଅନୁଗୁଳ ଜିଲ୍ଲା ସହିତ ଆଉ କେତେଟା ଜିଲ୍ଲାର ଜିଲ୍ଲାପାଳଙ୍କୁ ସେହି ବାବଦେ ରିପୋର୍ଟ ମାଗିଛନ୍। ବର୍ଷାତି କେତେ ସରକାରୀ ଆର୍ ଘରୋଇ ସମ୍ପତ୍ତି ନୁକସାନ ହେଇଛେ ତାର ରିପୋର୍ଟ ଜଲ୍ଦି ଦେବାର୍କେ ସେ କହିଚନ୍। ଯଦି କେନ୍ସି ଜାଗାନ ନୁକସାନ ହେଇଥିବା ନଜରଥି ଆସୁଛେ ବେଲେ ବର୍ଷା ଛାଡ଼ିଲା କି ସେ ଇଲାକାର ଅଧିକାରୀମାନେ ସେନ୍କେ ଯାଇକରି ରିପୋର୍ଟ ଦେବାର୍କେ କୁହାଯାଇଛେ। ଏଚ୍ନିର୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।